यसैव पादं बुधभक्तिलभ्य प्रेमाभिधानो परमपुमर्थ तस्मै जगन्मङ्गलमङ्गल चैतन्यचन्द्राय नमो नमस्ते
चैतन्यचन्द्राय
आनन्दलीलामय विग्रहाय हिमावदिव्यो छविसुन्दराय तस्मै महाप्रेमो रसप्रदाय चैतन्यचन्द्राय नमो नमस्ते
चैतन्यचन्द्राय चैतन्यचन्द्राय
जन्मात्म कर्म निष्ठेर न तो समधिगतम तत्व ध्यान जोगीर वैरागी त्याग तत्व स्तुति भीरपि न तत कीर्तन चापि कैश्चित गोविंद प्रेम भाजांगपि न च कलितम तद रहस्यम स्वयं च नाम्नैव प्रादुरासीत अवतरति परिजत्र तुम नौमी गौरम कर्मनिष्ठा तत्व ध्यान अष्टांग जोगरी किंबा वैराग्य स्तव कर्म त्यागरी गोविंद प्रेमशाड़ी मानकर जो गुणतत्व अगचर था ताहा जो गौरचंद्र उदयरी केवल नाम से प्रेम प्रकाशित है से गौरचंद्र को प्रणाम कर चैतन्य चंद्राय नमो नमस्ते चैतन्य चंद्राय नमो नमस्ते चैतन्य चंद्राय नमो नमस्ते चैतन्य चंद्राम तो आज लीला पंचम परिचय ओरे धोरी सा उत्तम तामस रईवत चाक्षुष वैवस्वत सवर्णी दक्षसावर्णी ब्रह्मसावर्णी धर्मसावर्णी रुद्रसावर्णी देवसावर्णी इंद्रसावर्णी ए चौजन मनु मुझे पाच वर्तमान को मनंतर चलते यज्ञ विभु सत्यसेन हरि वैकुंठ अजीत वामन सार्वभौम ऋषभ विश्वक्सेन धर्मसेतु सुधामा जोगेश्वर बृहद्भाम ए चौजन हेले मनंत अवतार बुझिपार ए प्रत्येक मन का राजनीति समय जन जन अवतार आने मनंत अवतार चैतन्य श्री चैतन्य चैतन्य सब वर्णना भल भाव दि जाए ब्रह्मार एक दिन हए चौद मनंतर
ब्रह्मार एक दिन हए चौद
କଥା ଚାଲ। ବ୍ରହ୍ମାର ଏକ ଦିନେ ହୁଏ ଚଉଦ ମନ୍ୱନ୍ତର, ଚଉଦ ଅବତାର ତାହା କରେନ ଈଶ୍ୱର। ଏଇଟା ଗୋଟାଏ ଦିନ ଭିତରେ ବ୍ରହ୍ମାଙ୍କର ଗୋଟେ ଦିନ ଗୋଟେ କଳ୍ପ, ତା ମଧ୍ୟରେ ଚଉଦ ଜଣ ମନୁ ଆସୁଛନ୍ତି, ସେଇ ମନୁଙ୍କ ଗୋଟେ ଗୋଟେ ମନୁଙ୍କ ପିରିୟଡ଼ ଭିତରେ ଗୋଟେ ଗୋଟେ ମନ୍ୱନ୍ତର ଅବତାର ଆସୁଛନ୍ତି। ଚଉଦ ଜଣ ମନୁ ଆଉ ଚଉଦ ଜଣ ମନ୍ୱନ୍ତର, ମନ୍ୱନ୍ତର ଯେଉଁମାନେ ସେମାନେ ଭଗବାନ ବିଷ୍ଣୁଙ୍କର ଅବତାର, ମନୁଗଣ ନୁହନ୍ତି। ବୁଝିପାରୁଛ? ଏ ହେଉଛି କଥା ତାର। ତେଣୁ ସେ କଥା କହୁଛନ୍ତି, ଦେବଗଣେ ଯା ନା ପାଏ ଯାହା ଦର୍ଶନ, କ୍ଷୀରୋଦକ ତୀରେ ଯାଇ କରେ ନ ସ୍ତବନ। ଅନେବଲ୍ ଟୁ ସି ହିମ୍ ଦି ଡେମିଗଡ୍ସ ଗୋ ଟୁ ବ୍ୟାଙ୍କ ଅଫ୍ ଦି ଓସେନ୍ ଅଫ୍ ମିଲ୍କ ଆଣ୍ଡ ଅଫର୍ ପ୍ରେୟାର୍ସ ଟୁ ହିମ୍। ସେ କ୍ଷୀରୋଦକ ସାଇ ବିଷ୍ଣୁଙ୍କ ଦର୍ଶନ ଦେବତାମାନେ ପାଇପାରନ୍ତି ନା। ସେ କ୍ଷୀରୋଦ ରାବ୍ଧି କ୍ଷୀର ସାଗର କୂଳକୁ ଯାଇକରି ସେଇଠି ପ୍ରାର୍ଥନା କରନ୍ତି। ପ୍ରାର୍ଥନା କଲେ ସେ କ୍ଷୀରୋଦକ ସାଇ ବିଷ୍ଣୁ ପ୍ରାର୍ଥନା ଶୁଣନ୍ତି। ବୁଝିପାରେ, ପ୍ରତ୍ୟକ୍ଷ ଦର୍ଶନ ସେମାନେ ପାଇପାରନ୍ତି ନା। କର୍ପଟ ବୟସୀ ଲୋକ ବା ତେଣୁ ମହାପ୍ରଭୁଙ୍କର ଅପ୍ରକଟ ପରେ କଳି ବୈଷ୍ଣବ ସାଜିକିରି ବୈଷ୍ଣବ ସମ୍ପ୍ରଦାୟ ଭିତରେ ପଶିଗଲା। ବୁଝିପାରିଲା, ପଶିଯିବାରୁ ମହାପ୍ରଭୁଙ୍କର ଯେଉଁ ସମ୍ପ୍ରଦାୟ ଆସୁଛି ତା ଭିତରେ ତେରଟା ଅପସମ୍ପ୍ରଦାୟ ସୃଷ୍ଟି ହେଲା। ବୁଝିପାରିଲ, ଆଉଲ କାଉଲ ବାଉଲ, ହଁ, ସହଜେ ଆଗରାଙ୍ଗ ନାଗରୀ ସଖୀ ବେକି ଚୂଡ଼ାଧାରୀ, ହଁ, ଅତି ବଡ଼ି ସ୍ମାର୍ତ ଜାତି ଓ ସାଇ ଇତ୍ୟାଦି ଇତ୍ୟାଦି ତେରଟା, ହଁ, ତେରଟା ଅପସମ୍ପ୍ରଦାୟ ସୃଷ୍ଟି ହୋଇଛି। ଏ କଳିର କାଁ, ଏମାନେ ଅପସମ୍ପ୍ରଦାୟୀ ହୋଇଛନ୍ତି, ଶୁଦ୍ଧ ସମ୍ପ୍ରଦାୟ ବୈଷ୍ଣବ ସମ୍ପ୍ରଦାୟ ଏମାନେ ନୁହନ୍ତି। ଏ କଥା ମଧ୍ୟ ଏ ବିପଦ ଅଛି ଏ ଯୁଗରେ, ଏ କଥା ସାଧାରଣ ଲୋକ କିଏ ବୁଝନ୍ତି ନା। ସେଥିପାଇଁ ବୈଷ୍ଣବ, ହଁ, ଆମେ ତ ବୈଷ୍ଣବ ଶଯ୍ୟା ସମ୍ପ୍ରଦାୟ ଅଛନ୍ତି, ଚୂଡ଼ାଧାରୀ ଅଛନ୍ତି, ଅତି ବଡ଼ି ସମ୍ପ୍ରଦାୟ ଅଛି, ହଁ, ଏସବୁ ଅଛନ୍ତି। ବୁଝିପାରୁଛ, ସେମାନେ କିନ୍ତୁ କଡ଼ାକଡ଼ି ଭାବରେ ମହାପ୍ରଭୁଙ୍କର ଯେଉଁ ସାଧନ ବିଧି, ମହାପ୍ରଭୁଙ୍କର ଯେଉଁ ଭଜନ ପ୍ରଣାଳୀ, ଏଗୁଡ଼ାକୁ ଅନୁସରଣ ସେମାନେ କରନ୍ତି ନା। ସେମାନେ କିଛି ତାଙ୍କର ମନୋଧର୍ମ ପ୍ରବେଶ କରି ଦେଇଛନ୍ତି, ଯେମିତି ଚା ବିଡ଼ି ଖାଉଛନ୍ତି, ପାନ୍ ବି ଖାଉଛନ୍ତି, କାହିଁକି ଆମେ ଖାଇବାନି, ଏଇ କଥା ମଧ୍ୟ, ହଁ, ସେମାନେ କହୁଛନ୍ତି ସହଜିଆ, ଏତେ କଡ଼ାକଡ଼ି କାହିଁକି ପାଳନ କରାଯିବ। ମହାପ୍ରଭୁ ତ ପରମ କାରୁଣିକ, ଆ ପାମର ବି ତ ତାର ପାମର ଯେଉଁଗୁଡ଼ାକ ନିହାତି ଯୋଗ୍ୟା ଯୋଗ୍ୟ କିଛି ବିଚାର କରିନାହାନ୍ତି, ହଁ, କର ଆପଣା କିଛି ବିଚାର କରିନାହାନ୍ତି, ପ୍ରେମ ଚାଷୀ ଚାଷୀ ଦେଇଛନ୍ତି, ହଁ, ଏତେ ଉଦାର, ଏତେ କଡ଼ା କଥାଟା କାହିଁକି ପାଳନ କରିବା। ଏ କଥା ସାଙ୍ଗର ମନ ଧର୍ମ ପ୍ରସ୍ତୁତ କରି ସେମାନେ ସାଧନ ବିଧି ମାନୁ। ସେ ବିଧି ମାର୍ଗଟେ ନିଚତର ପ୍ରାଥମିକ ଶ୍ରେଣୀର ଲୋକଙ୍କ ପାଇଁ, ସାଧକ ଭକ୍ତଙ୍କ ପାଇଁ, ଆମେ ତ ଉନ୍ନତସ୍ତରର ରାଗମାର୍ଗ, ହଁ, ଆମେ ରାଗମାର୍ଗ ବହୁ ଉନ୍ନତସ୍ତରର, ଆମ ପାଇଁ ବିଧି ତ ଦରକାର ନା। ବିଧି ଧର୍ମ ଛାଡ଼ିବ ଯେ କୃଷ୍ଣେଶ୍ୱର ନିଷିଦ୍ଧ ପାପାଚାର ତାର କବୁ ନୁହେଁ ମନ, ଅଜ୍ଞାନ ବା ହୁଏ ଯଦି ପାପ ଉପସ୍ଥିତ କୃଷ୍ଣ ତାର କ୍ଷମା କରେ ନ କରାଏ ପ୍ରାଶ୍ଚିତ। ଏ କଥା ଅଛି ଆମର, ଯେଉଁମାନେ ସେ ରାଗମାର୍ଗକୁ ଯିବେ ସେମାନଙ୍କ ସେମାନେ ବିଧି ଅନୁସରଣ କରିବେ ନା, ସେଟା ସ୍ୱତଃ ହେବ, ଜାଣିଶୁଣି ନୁହେଁ। ଯେତେବେଳେ ଭାବ ପରିପୁଷ୍ଟ ହେଇଯିବ ତୁମର, ପ୍ରେମ ସ୍ତରକୁ ଚାଲିଯିବ, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା ତତ ଅନର୍ଥ ନିବୃତ୍ତି। ବୁଝିପାରିଲ, ଅନର୍ଥ ନିବୃତ୍ତି ପରେ ଆସୁଛି କଥା ଗୁଡ଼ାକ, ହଁ, ଧୀରେ ସେ ନାନା ଅନର୍ଥରେ ଭାଇ, ହଁ, ଅନର୍ଥ ନିବୃତ୍ତି ଯଦି ନ ହୋଇଛି ଆଉ କି ରାଗମାର୍ଗ ତୁମର ଆସିଲା କେଉଁଠିକି, ହଁ, ଅନର୍ଥ ନିବୃତ୍ତି ପରେ ନିଷ୍ଠା, ନିଷ୍ଠାସ୍ତତ ରୁଚିସ୍ତତ ଶକ୍ତିସ୍ତତ ଭାବ, ଏ ଭାବ ସ୍ତରକୁ ଆସିଲେ ଯାଇକିରି ହବ ରାଗ କଥା ଆସିଯିବ, ଭାବ ପରିପକ୍ୱ ହେଲେ ଯାଇ ପ୍ରେମ ଆସିବ। ଏ ରୂପଗୋସ୍ୱାମୀ କ୍ରମ ବର୍ଣ୍ଣନା ଦେଇଛନ୍ତି, ହଁ, କିନ୍ତୁ ଏମାନଙ୍କର ଅନର୍ଥ ପରିପୂରିତ ହେଇକି ରହିଛି, ଏମାନେ ରାଗମାର୍ଗକୁ ଚାଲିଗଲ ତୁମେ ଇ କି ପାଠ। ତୁମର ଅନର୍ଥ ନିବୃତ୍ତି ହେଇନା, ଆଉ ରାଗ ମାର୍ଗକୁ କେମିତି ଗଲ ତୁମେ ତମେ ସମଝିପାରୁଛ? ଏସବୁ ଚାଲିଛି ବର୍ତ୍ତମାନ, ସେଥିପାଇଁ ଆମେ ରାଗମାର୍ଗୀ, ଆମର ବିଧି ଦରକାର। ଯେଉଁମାନେ ରାଗମାର୍ଗୀ ସେମାନେ ସମାଜରେ ରହନ୍ତି ନା, ସେମାନେ ଏକାନ୍ତ ଭଜନ କରନ୍ତି, ଏକାନ୍ତ ସ୍ଥାନରେ ରହିବେ, ଲୋକଲୋଚନରେ ଆସିବେ ନା, କାରଣ ଲୋକମାନେ ବୁଝିପାରିବେ ନା ତାଙ୍କର କଥା କିଛି। ତେଣୁ ଉତ୍ପାତ ହେଇଯିବ, କଳ୍ପତେ ଉତ୍ପାତ ହେଇଯିବ ସମାଜରେ, ତେଣୁ ସେମାନେ ଆସନ୍ତି। ଯେଉଁମାନେ ଆସନ୍ତି ସମାଜକୁ, ସେମାନେ ଗୋଷ୍ଠ୍ୟାନନ୍ଦୀ, ସେମାନେ ଲୋକ ସଂଗ୍ରହ କରିବାକୁ ଆସନ୍ତି, ଲୋକ ଶିକ୍ଷା ଦେବା ପାଇଁ ଆସନ୍ତି, ଆଉ ବିଧିଟାକୁ କଡ଼ାକଡ଼ି କରି ଆଚରଣ କରି ଶିଖାନ୍ତି, କାରଣ ସାଧାରଣ ଲୋକ ପାଇଁ ବିଧିଟା ଦରକାର ଅଛି, ବୁଝିପାରୁନା। ଯଦିଓ ସେମାନେ ଖୁବ ଉଚ୍ଚ ସ୍ତରର ପରମହଂସ ଶ୍ରେଣୀର ବା ସେ ରାଗ ମାର୍ଗୀୟ ଭଜନ କରନ୍ତି, ସେଇ ଶ୍ରେଣୀର ସେଇ ସ୍ତରର, ତଥାପି ସେମାନେ ଲୋକ ଶିକ୍ଷା ଦେବାକୁ ଯେତେବେଳେ ଆସୁଛନ୍ତି, ସେମାନେ ବିଧିଟାକୁ କଡ଼ାକଡ଼ି ପାଳନ କରୁଛନ୍ତି ଜୀବନରେ, କାରଣ ନିଜେ ପାଳନ ନକଲେ, ଆଚରଣ ନକଲେ ତୁମେ ଶିଖେଇ ପାରିବ ନା, ମୋ କଥା ଖାଲି ଲୋକେ ଶୁଣିବେ ନା, ତୁମ କାର୍ଯ୍ୟକୁ ଦେଖିବେ କ'ଣ କରୁଛନ୍ତି, ବୁଝିପାରୁନା। ତେଣୁ ଏପରି କଥା କହିଲେ ଚଳେ ନା, ବୁଝିପାରୁଛ? ଯଦି ତୁମେ ରାଗ ମାର୍ଗୀ ହେଲ ତାହେଲେ ଏକାନ୍ତ ସ୍ଥାନରେ ବାସ କର, ତୁମର ରାଗ କରୁଥା ସୃଷ୍ଟି, ତୁମେ କାହିଁ ଲୋକ ସମାଜରେ ଏଗୁଡ଼ାକ କରୁଛ? ଏଇଟା ପାଠଟା, ଯଦି ଏଗୁଡ଼ାକ ଅପସମ୍ପ୍ରଦାୟୀ ବୋଲି କୁହାଯାଇଛି, ଶୁଦ୍ଧ ସମ୍ପ୍ରଦାୟ ମାନେ ନୁହନ୍ତି। ଏଇଟା ସହଜ ପାଠ ଅଛି, ସେ ସାଧାରଣ ଲୋକ ହଂସ ତ ବୈଷ୍ଣବ, ଏ ତ ଚା ପାନ ଖାଉଛନ୍ତି, ଆମେ କରୁଛନ୍ତି, ଆଉ ଆମକୁ କାହିଁ ମନେଇ କରୁ, ଆମେ ସେଇ ବୈଷ୍ଣବ ଭାଇ, ଏତେ କଡ଼ା ପାଠ ନା ନାହିଁ। ପୁଣି ଆହୁରି ଦଳେ ଅଛନ୍ତି, ଆହୁରି ସହଜିଆ ହେଇକି କହୁଛନ୍ତି, ଓହ ବେଟା ହରିଆ ହରିଆ ବୋ, ମାଗୁରୁ ମାଛ ଝୋଲ ଯୁବତୀ ସ୍ତ୍ରୀର କୋଲ, ବେଟା ହରିଆ ହରିଆ ବୋ, ଏଡ଼େ ଏ ମାଗୁରୁ ମାଛ ଝୋଳ ଖାଅ, ଯୁବ ସ୍ତ୍ରୀ କୋଳ କ ହରି ହରି କୁଳ ମ, ଏଇ ପୁରା ମହାପୁରୁ କହିଛନ୍ତି। ଏଇଟା ମନ କଥା କଥା ତା ତେ ଏଇ ପାଠ କେଉଁଠି ଅଛି ନା, ଏ ପ୍ରକାର ଚାଲିଛି। ସେଥିପାଇଁ ଶୁଦ୍ଧ ପରମ୍ପରାଟା କ'ଣ, ଶୁଦ୍ଧ ସମ୍ପ୍ରଦାୟ କ'ଣ, ଇକୁ ନ ଜାଣିଲେ ଅଡ଼ୁଆରେ ପଡ଼ିବ, ପ୍ରକୃତ ତତ୍ତ୍ୱ ଉପଲବ୍ଧି ତୁମର ଏଗୁଡ଼ାକ ସବୁ ହବ ନା। ସେଇଥିପାଇଁ ସମ୍ପ୍ରଦାୟ କଥା ଆମର ଦିଆଅଛି, ଶାସ୍ତ୍ରରେ ଅଛି, ପ୍ରମାଣ ଦିଆଯାଉଛି। ଯେ ବିଜ୍ଞ ଲୋକ, ଯେ ବୁଦ୍ଧିମାନ ବ୍ୟକ୍ତି, ଯେ ସବୁ ତତ୍ତ୍ୱ ଜାଣିବା ପାଇଁ ଅତ୍ୟନ୍ତ ଆଗ୍ରହୀ, ପ୍ରବଳ ଜିଜ୍ଞାସା ତାଙ୍କର ଅଛି, ସେମାନେ ଏସବୁ ଜିଜ୍ଞାସା କରି ବୁଝିବା ଉଚିତ, ଏବଂ ଉପଯୁକ୍ତ ପରମ୍ପରା, ପ୍ରାମାଣିକ ପରମ୍ପରା, ବୈଷ୍ଣବ ପରମ୍ପରା, ଚୈତନ୍ୟଙ୍କର ଠାରୁ ଆସିଥିବା ଶୁଦ୍ଧ ବୈଷ୍ଣବ ଚୈତନ୍ୟଙ୍କ ଅନୁଗତ ଲୋକ ବ୍ୟକ୍ତିଙ୍କର ତା ଆଶ୍ରୟ କରି ତାଙ୍କର ଆନୁଗତ୍ୟରେ ଭଜନ କଲେ ଯାଇକରି ସେ ସବୁ କଥା ବୁଝିପାରିବେ, ହୃଦୟ ବିଶୁଦ୍ଧ ହେବ, ବୁଝିପାରିବେ, ତା ନହେଲେ ହେଇପାରିବ ନା। ସେଥିପାଇଁ କୁହାହେଇଛି ନାନା ମୁନିଙ୍କର ଯେଉଁ ନାନା ମତ, ଯତ ମତ ତତ ପଥ, ଏ କଥା ଲକ୍ଷ, ତାହା କ'ଣ ନା, ତାହା କେବଳ ବଞ୍ଚନା, ବୁଝିପାରିବ? ହଜାର ହଜାର ଲୋକଙ୍କର ହଜାର ହଜାର ମତ ଆସିବ ନା, ତେଣୁ ସବୁଗୁଡ଼ା ଠିକ ନାହିଁ, ଠିକ ହେଉଛି ଗୋଟେ ଜିନିଷ, ଦୁଇ ଦୁଇ ଚାରି ଏଇଟା ଠିକ, ପାଞ୍ଚ ତିନି କିମ୍ବା ଆଠ ସାତ ନୁହେଁ। ତେଣୁ ନାନା ମୁନିଙ୍କର ନାନା କଥା, ଯତ ମତ ତତ ପଥ କହିଲେ କ'ଣ ଠିକଣା ହେଲା, ଏଗୁଡ଼ାକ ବଞ୍ଚନା କେବଳ। ସେଇଥିପାଇଁ ଶୁଦ୍ଧ ପରମ୍ପରା ଅବର ଅବତାର ଅବରୋହ ପଥେ ସିଦ୍ଧି, ବୁଝିପାରୁଛ? ବଦ୍ଧ ଜୀବ ତ ସ୍ୱର୍ବିସ୍ମୃତ ହେଇଛି, ଶୁଦ୍ଧ ଜ୍ଞାନ ନାହିଁ, ଜଡ଼େନ୍ଦ୍ରିୟର ବଶବର୍ତ୍ତୀ, ଜଡ଼ ଜ୍ଞାନ ଏଇଟା ପ୍ରବଳ, ଜୈବ ଜ୍ଞାନ ସଂକୀର୍ଣ୍ଣ ଜୈବ ଜ୍ଞାନ, ଏ ସଂକୀର୍ଣ୍ଣ ଜୈବ ଜ୍ଞାନରେ ଆମେ କେତେବେଳେ ବୈବ ଧର୍ମରେ, କେତେବେଳେ ତ୍ୟାଗ ଧର୍ମରେ, କେତେବେଳେ ଗ୍ରହଣ ଧର୍ମ ଇତ୍ୟାଦି ମନ ଧର୍ମରେ ବ୍ୟସ୍ତ ହେଉଛ, ବୁଝିପାରୁଛ? ଜଗତର ହଜାର ହଜାର ଲୋକଙ୍କର ହଜାର ହଜାର ମତ ତ ଅଛି, ପ୍ରତ୍ୟେକ ଲୋକର ଏକ ଏକଟା ନୂତନ ମତ ହୋଇଥିବ, ଆମେ ଏ ଜଗତରେ ପ୍ରତ୍ୟେକଙ୍କ ଦ୍ୱାରା ବଞ୍ଚିତ ହୋଇପାରିବା, ଏପର୍ଯ୍ୟନ୍ତ ଗ୍ରହଣ କରିବା, ବଞ୍ଚିତ ହିଁ କେବଳ ହେଲା ନାହିଁ, କିନ୍ତୁ ସ୍ୱୟଂପ୍ରକାଶ ବସ୍ତୁ ଯେ ଭଗବାନ, ସେ ଯଦି କୃପା କରି ସ୍ୱୟଂପ୍ରକାଶିତ ହୋଇ ଆମ ହୃଦୟରେ ତାଙ୍କର ସ୍ୱରୂପ ପ୍ରକାଶିତ କରିଦିଅନ୍ତି, ତାହେଲେ ଆମର ବଞ୍ଚିତ ହେବାର ସମ୍ଭାବନା ନାହିଁ। ସେଥିପାଇଁ କଠୋପନିଷଦ କହନ୍ତି, ନାମାତ୍ମା ପ୍ରବଚନ ଲବ୍ଧ ନ ମେଧୟା ନା ବହୁନା ଶ୍ରୁତି ନ ଜମ ବେଶ ବୃଣୁଚେ ତେଣୁ ଲବ୍ଧ ତତ୍ମା ବିବୃଣୁଚେ ତନୁ ସ୍ୱା। ବୁଝିପାରେ, ଯାହାଙ୍କର ଏପରି ପ୍ରବଳ ଆକାଂକ୍ଷା ଅଛି, ଜାଣିବା ପାଇଁ ଆଗ୍ରହ ହେଉଛନ୍ତି ପ୍ରକୃତ ଶୁଦ୍ଧ ତତ୍ତ୍ୱଟା କ'ଣ, ତାହେଲେ ଚୈତ୍ୟ ଗୁରୁ ଉପରେ ପରମାତ୍ମା ଉପରେ ଯେଉଁ ହୃଦୟରେ ଅଛନ୍ତି ଯେଉଁ ବିଷ୍ଣୁ ରୁଦ୍ର ଦୋଷାଇ ବିଷ୍ଣୁ କଥା କୁହାଯାଉଛି, ସେ ଶରୀର ପ୍ରକାଶ କରିକି ଗୁରୁ ରୂପରେ ଆସନ୍ତି ସତ୍ୟତା କରିବା ପାଇଁ, ଆଉ ସେ ଶୁଦ୍ଧ ପରମ୍ପରାରେ ଆସିବେ। ଏ ହେଉଛି ଆମର ତତ୍ତ୍ୱ, ବୁଝିପାରିଲା। ସେଥିପାଇଁ ଶ୍ରୀମନ୍ ମହାପ୍ରଭୁ ଆସିଲେ, ଯେ କି ଅଭିନ୍ନ କୃଷ୍ଣ, ଯେ କି 5000 ବର୍ଷ ତଳେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ ଗୀତାବାଣୀ ଉପଦେଶ ଦେଇଥିଲେ ପ୍ରତୀକ କରି ସମଗ୍ର ଅର୍ଜୁନ ସମାଜକୁ, ସେ ଯେ ଶରଣାଗତିର କଥା କହିଯାଇଥିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମିକଂ ଶରଣଂ ବ୍ରଜ, ସେ ଶରଣାଗତି କେମିତି ଆଚରଣ କରିବାକୁ କହେ ତା ଶିଖିବା ପାଇଁ ଗୌରବ ଉପରେ ସେ ଆସିଲେ। କାରଣ କଥା କହିଲେ କେବଳ ହେବ ନା, ନିଜେ ଯଦି ଆଚରଣ କରି ନ ଶିଖିବା ତାହେଲେ ବୁଦ୍ଧିଜୀବୀ ମାନେ କିଛି ଜାଣିପାରିବେ ନା ବୁଝିପାରିବେ ନା। ତେ ମହାପ୍ରଭୁ ଆସିନି ଯେ ଆଚରଣ କରି ଶିଖିଲା ସତ୍ତ୍ୱେ ପୁଣି ଏତେ କାଣ୍ଡ ଅଛି ଆହୁରି। ସେଥିପାଇଁ କୃଷ୍ଣ ନାମ କୀର୍ତ୍ତନର ତତ୍ତ୍ୱ ବୁଝିପାରୁଛ, ଏ ଯେଉଁ ତତ୍ତ୍ୱ ନାମ ତତ୍ତ୍ୱ ଅତି ଗଭୀର ତତ୍ତ୍ୱ, ଆଉ ତୁମେ ଶୁଦ୍ଧ ଗୌରାଙ୍ଗତ ବୈଷ୍ଣବ ଆଚାର୍ଯ୍ୟଙ୍କର ପାଦର୍ଶ ନ କଲେ ଏ ତତ୍ତ୍ୱ ତୁମେ କିଛି ଉପଲବ୍ଧି କରିପାରିବ ନା। ଜଗତରେ ଯେତେ ବଡ଼ ସମ୍ପ୍ରଦାୟ, ଯେତେ ବଡ଼ ଶ୍ରେଷ୍ଠ ସାଧନ ଉତ୍ପନ୍ନ ହୋଇଛି ବା ହେବ, ସେ ସବୁ ଯେ ଅତ୍ୟନ୍ତ ଦୁର୍ବଳ ଓ କୈତବମୟ, ତାହା ଶ୍ରୀ ଗୌର ସୁନ୍ଦର ଶ୍ରୀମଦ୍ ଭାଗବତ ଦ୍ୱାରା ଜଗତରେ ପ୍ରକାଶ କରିଛନ୍ତି, ଏବଂ ପୁଣି ଦେଖେଇ ଦେଇଛନ୍ତି ଯେ କୃଷ୍ଣ କୀର୍ତ୍ତନ ହିଁ ସମଗ୍ର ଜଗତର ଏକମାତ୍ର ମଙ୍ଗଳ ଉପାୟ। ବୁଝିପାରୁଛ, କିନ୍ତୁ କୃଷ୍ଣଙ୍କର କୀର୍ତ୍ତନ ହେବା ଉଚିତ ତ ନାହିଁ? ଯେଉଁ କୃଷ୍ଣ କୀର୍ତ୍ତନ ଜଗତର ଏକମାତ୍ର ମଙ୍ଗଳ ଉପାୟ, ସେ କୃଷ୍ଣ କୀର୍ତ୍ତନ ହେବା ତ ଉଚିତ, ତା ନହେଲେ କି ହେବ? ସମସ୍ତେ ଆମେ କୀର୍ତ୍ତନ କରୁଛେ, କ'ଣ କୃଷ୍ଣ କୀର୍ତ୍ତନ ହେଉଛି କି? ହେଉଛି ହଉଛି, ଅଭିନ୍ନତ ନାମ ନାମିନ ଆମର ତତ୍ତ୍ୱ ହେଉଛି, ନାମ ନାମି ଅଭିନ୍ନ ବସ୍ତୁ, ଶ୍ରୀନାମ ସ୍ମରିଲେ ରୂପ ଆଇସେସ। କୃଷ୍ଣ କୀର୍ତ୍ତନ କଲେ କୃଷ୍ଣଙ୍କୁ ଦେଖିବ, ତୁମେ କେବଳ ରୂପ ଦର୍ଶନ ହବ ନା, ଲୀଳା ଦର୍ଶନ ବି ହବ। ନାମେ ପ୍ରସ୍ଫୁଟିତ ହୁଏ ଗୁଣ କର୍ମ, ଅତଏବ ନାମ ମାତ୍ର ବୈଷ୍ଣବର ଧର୍ମ। ବୁଝିପାରୁ, ନାମରେ ସବୁ ରହିଯାଉଛି, ଲୀଳା ପ୍ରସ୍ଫୁଟିତ ହେଇଯାଉଛି। ସେ ପ୍ରକାର କୃଷ୍ଣ କୀର୍ତ୍ତନ କିଏ କରୁଛି ବା କେତେ ଜଣ କରୁଛନ୍ତି? ତମର ହଉଛି ସ୍ୱୟଂ ଦାସ, ଲୀଳା ଦର୍ଶନ ହଉଛି ନା ନାହିଁ? ହଉଛି, ବା ସ୍ୱୟଂ ଦାସ ବଡ଼ ଉନ୍ନତ, ଆମର ତ ହଉ ନାହିଁ, ହେଉଛି ବଡ଼ ଉନ୍ନତ ତୁମେ ପରମହଂସ। ବୁଝିପାରୁଛ, ସେଥିପାଇଁ କହାଲା କୃଷ୍ଣଙ୍କର କୀର୍ତ୍ତନ ହେବା ହିଁ ଉଚିତ, ଶୁଦ୍ଧ ନାମ କୀର୍ତ୍ତନ, ଅପରାଧ ଶୂନ୍ୟ ନାମ କୀର୍ତ୍ତନ, ତା ନହେଲେ ହବ। ବୁଝିପାରୁଛ, ଯାହା କିଛି ଭୋଗବାଞ୍ଛାମୂଳକ ଧାରଣା ତାହା କୃଷ୍ଣ ନୁହେଁ, ବୌଦ୍ଧ ଜୀବର ଇନ୍ଦ୍ରିୟତର୍ପଣ ଚେଷ୍ଟା କୃଷ୍ଣ କୀର୍ତ୍ତନ କି? କୃଷ୍ଣ କୀର୍ତ୍ତନ ନୁହେଁ। ମାୟାର କୀର୍ତ୍ତନକୁ ଯଦି ଆମେ କୃଷ୍ଣ କୀର୍ତ୍ତନ ବୋଲି କହିବା ତାହେଲେ କ'ଣ ହବ? ଆଜିକାଲି ମଦ ଖାଇକିରି କୃଷ୍ଣ କୀର୍ତ୍ତନ କରୁଛନ୍ତି ଲୋକେ, ବୁଝିପାରିବ, ଯେଉଁ ଅଷ୍ଟପ୍ରହରୀ ନାମ କୀର୍ତ୍ତନ କରୁଛନ୍ତି ମଦ ଖାଇକିରି କରୁଛନ୍ତି, ଚା ପିଉଛନ୍ତି, ବିଡ଼ି ଟାଣୁଛନ୍ତି, ମଦ ଖାଉଛନ୍ତି, ଲୁଙ୍ଗି ପ୍ୟାଣ୍ଟ ପିନ୍ଧୁଛନ୍ତି, ଲୁଙ୍ଗି ମାରୁଛନ୍ତି, କ'ଣ କୃଷ୍ଣ କୀର୍ତ୍ତନ କରୁଛନ୍ତି? ଏଇଟା କୃଷ୍ଣ କୀର୍ତ୍ତନ ନା ମାର କୀର୍ତ୍ତନ? ଇଟା ପାଠଟା କମିଯିବା ଏସବୁ କୃଷ୍ଣ କୀର୍ତ୍ତନ ନାମରେ ଚାଲିଛି। ସେଥିପାଇଁ କୁହାଯାଉଛି ମାୟାର କୀର୍ତ୍ତନ। ଯଦି ଆମେ କୃଷ୍ଣ କୀର୍ତ୍ତନ ବୋଲି ଭ୍ରମ କରୁ, ତାହେଲେ ସୁକ୍ତିରେ ଯଦି ଆମର ରଜତଭ୍ରମ ହଏ, ଆବିଧାନିକ ଶବ୍ଦ ବା ଅକ୍ଷରକୁ ଯଦି ଆମେ ନାମ ବୋଲି କହିବା, ତାହେଲେ ଆମେ ନିଶ୍ଚୟ ବଞ୍ଚିତ ହବ ନାହିଁ। ଏଇଟା କଥାଟା ଆମର ଆଚାର୍ଯ୍ୟଗଣ ଏ କଥା କହୁଛନ୍ତି। ତେଣୁ ଜଡ଼ ନାମାକ୍ଷର ଆଉ କୃଷ୍ଣ ନାମାକ୍ଷର ଏମିତି ଭେଦ ଅଛି। ଶ୍ରୀକୃଷ୍ଣ ଶବ୍ଦ ଆଉ ଶ୍ରୀକୃଷ୍ଣଙ୍କର ନାମ ଆଉ ଶ୍ରୀକୃଷ୍ଣଙ୍କର ରୂପ ବା ଆକାର ଏ ଅଭିନ୍ନ ନାହିଁ। ସାକ୍ଷାତ ଶ୍ରୀକୃଷ୍ଣ ଭେଦ ନାହିଁ। ବହୁର୍ମିଳିତ୍ୱା ଯତ୍ କୀର୍ତ୍ତନ ଅନ୍ତ ଦେବ ସଂକୀର୍ତ୍ତନ। ସଂକୀର୍ତ୍ତନ କହିଲେ ବୈଷ୍ଣବ ଏକତ୍ର ବହୁତ ମିଳିତ ହୋଇକରି କୀର୍ତ୍ତନ କରେ, ବହୁ ଲୋକ ଏକତ୍ର ହୋଇ ଯେଉଁ କୀର୍ତ୍ତନ କରନ୍ତି ତା ନାମ ସଂକୀର୍ତ୍ତନ। କୃଷ୍ଣ କୀର୍ତ୍ତନ କେବଳ ମାତ୍ର ପିତ ବୃଦ୍ଧି କରିବାର କୀର୍ତ୍ତନ ନୁହେଁ। ତମର କହୁଥିଲେ ସେ ହରିହର ଆନନ୍ଦ ଗିରି କହୁଥିଲେ ନାଇଁ ନାଇଁ ଏରେ ଗଳା ରୋଗ ହେବ, ଏତେ ଉଚ୍ଚରେ କୀର୍ତ୍ତନ ହରେକୃଷ୍ଣ କହୁଛୁ ଗଳା ରୋଗ ହେଇଯିବ କହିଲେ ମୁଁ ଯାହା କହିଥିଲି ହେଲାଇ ତାର ସେୟା ହେଇଥିବ କାହିଁ ସେ କୃଷ୍ଣ କୀର୍ତ୍ତନ କରୁନି। ନାମାକ୍ଷର ବାହିର ହୋଇ ଗୋଟେ ନାମ ନାହିଁ, ସେମିତି ହେଲେ ଗଳା ରୋଗ ହେଇପାରେ କଣ ବୁଝିପାରୁଛ? ଇ ପାଠ ଅଛି କୃଷ୍ଣ କୀର୍ତ୍ତନ କେବଳ ମାତ୍ର ପିତ ବୃଦ୍ଧି କରିବାର କୀର୍ତ୍ତନ ନୁହେଁ, ମନୁଷ୍ୟର କଳ୍ପିତ କୀର୍ତ୍ତନ ନୁହେଁ, ଜଡ଼ ଭୋଗମୟ ଇନ୍ଦ୍ରିୟ ତର୍ପଣ ମୂଳକ କୀର୍ତ୍ତନ ନୁହେଁ, ବିସୂଚିକା ଭଲ କରିବାର କୀର୍ତ୍ତନ ନୁହେଁ। ତାଇ ବି ଅଛି ଗାଁ ଗହଳରେ ବିସୂଚିକା ଲାଗିଲେ ତ ଆସ କୀର୍ତ୍ତନ କରିବା, ଏଇଟା ଏଇ କୃଷ୍ଣ କୀର୍ତ୍ତନ ନୁହେଁ। ସାମାନ୍ୟ ଜଳମୁକ୍ତିର ପ୍ରାର୍ଥନା ନେଇ କୀର୍ତ୍ତନ ନୁହେଁ, ତେଣୁ କୃଷ୍ଣ କୀର୍ତ୍ତନ ହବା ଦରକାର ବୁଝିପାରୁଛ? କୃଷ୍ଣ କୀର୍ତ୍ତନ ନାମ ଆଉ ନାମୀ ଅଭିନ୍ନ ବସ୍ତୁ ହେଇଥିବା ତାର ବୀର୍ଯ୍ୟ ବିକ୍ରମ ଅଛି, ତା ହଉଛି ମହାପ୍ରଭୁଙ୍କର ଦୟା। ସେ କୀର୍ତ୍ତନ ଯଦି ହବ ତାହେଲେ ସବୁ ମଙ୍ଗଳ ହିଁ ହବ, ଅମଙ୍ଗଳ ପ୍ରଶ୍ନ କିଛି ରହିବ। ନିର୍ବିଶେଷବାଦୀଙ୍କର ଯୋଉ ଦୁର୍ବୁଦ୍ଧି ତା ବି ଦୂରିତ ହେଇଯିବ ନାହିଁ, ନାସ୍ତିକତା ଦୂରୀଭୂତ ହେଇଯିବ, ଯଥାର୍ଥ ମୁକ୍ତି ଲାଭ ହବ। କାଶୀରେ ମାୟାବାଦ ପ୍ରକାଶାନନ୍ଦ ସରସ୍ୱତୀ ତା ସାକ୍ଷୀ। କୃଷ୍ଣ କୀର୍ତ୍ତନ ହେଲେ ବିଷୟରେ ଆଚ୍ଛନ୍ନ ଅତି ଅଭିନିବିଷ୍ଟ ବ୍ୟକ୍ତିଗଣଙ୍କର ପ୍ରକୃତ ସିଦ୍ଧି ଲାଭ ହେଇପାରେ, ବିଷୟୀ ଲୋକର ପରିବର୍ତ୍ତନ ହେଇପାରେ। ରାଜା ପ୍ରତାପରୁଦ୍ର ତାର ପ୍ରମାଣ ନା। କୃଷ୍ଣ କୀର୍ତ୍ତନ ଦ୍ୱାରା ଗଛର ମୁକ୍ତି, ପଥରର ମୁକ୍ତି, ପଶୁ ପକ୍ଷୀ ସ୍ତ୍ରୀ ପୁରୁଷ ଆଦି ସର୍ବଜୀବର ପ୍ରକୃତ ମୁକ୍ତି ଲାଭ ହେଇଥାଏ। ଶ୍ରୀମନ୍ ମହାପ୍ରଭୁ ଧାରିକଣ୍ଡ ବଣପଥରେ ଗଲାବେଳେ ତା ପ୍ରମାଣ ଦେଇଛନ୍ତି। କେବଳ କୃଷ୍ଣ କୀର୍ତ୍ତନ ହଉନାହିଁ ବୋଲି ଜୀବର ପ୍ରକୃତ ମୁକ୍ତି ହଉନି। ଶ୍ରୀ ଗୌରସୁନ୍ଦର ସମସ୍ତଙ୍କ ମଙ୍ଗଳ ନିମିତ ଉଦ୍ଭିଦ ପଶୁ ପକ୍ଷୀ ମାନବ ପ୍ରତ୍ୟେକ ଜାତିର ମଙ୍ଗଳ ନିମିତ ସେ ଜଗତକୁ ଆସିଥିଲେ ବୁଝିପାରୁଛ? ସେ କୃଷ୍ଣ କୀର୍ତ୍ତନ କରିକିରି ଏଗୁଡ଼ିକ ଦେଖେଇ ଦେଇ ଯାଇଛନ୍ତି। ତେଣୁ ଆମେ ସେ ତାକୁ କୃଷ୍ଣ କୀର୍ତ୍ତନ ଯେ ମହାପ୍ରଭୁ ପ୍ରଦର୍ଶନ କରିଗଲେ ତାକୁ ଆମେ ଭଲ ଭାବରେ ବୁଝିବା, ସେ ତତ୍ତ୍ୱ ଜାଣିବା ହିଁ ଉଚିତ ଆଉ ତାକୁ ଜୀବନରେ ଆଚରଣ କରିବା ଉଚିତ। ତା ନ କଲେ କୃଷ୍ଣ କୀର୍ତ୍ତନ ହବ ନା, ଏ ଫଳ ଗୁଡ଼ିକ ମଧ୍ୟ ମିଳିବ ନା। ମହାପ୍ରଭୁ ଶ୍ରୀମଦ୍ ଭାଗବତର ଶିକ୍ଷା ଦେଉଥିଲେ, ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମମଳମ୍ ପ୍ରେମା କୁମର୍ଥ ମହାମ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତମିଦମ୍ ତତ୍ରାଦର ଆରାଧ୍ୟ ଭଗବାନ ବ୍ରଜସତନ ୟତଦ୍ଧାମ ବୃନ୍ଦାବନ ରମ୍ୟା କାଚିଦ ଉପାସନା ବ୍ରଜପତି ପ୍ରକୀର୍ଣ୍ଣ ଯା କଳ୍ପିତା ஸ்ரீமத் பாகவதம் பிரமாண மங்களம் பிரேமா குமர்குமான் ஸ்ரீ சைத்தன்ய மகாப்பிரபுர் மதம் இதும் அமர் பிரமாண கிரந்த சர்வ வேத வேதாந்த சார் சர்வசாஸ்திர சிரமணி ஸ்ரீமத் பாகவத தார் சிக்ஷா ஸ்ரீமத் மகாப்பிரபு தௌதலே ସେଥିରେ ଅବତାର ବା ଅବରୋହକ ଅର୍ଥ କଥା କୁହାଯାଇଛି ବୁଝିପାରୁଛ ତାହା ହଉଛି ନିର୍ମସ୍ରଂସଦାମ ବେଦ୍ୟମ ଆମେ ଆରମ୍ଭ କରୁଛେ ଭାଗବତ ପାଠରେ ଏଇଟା ନିର୍ମସ୍ରଂସଦାମ ବେଦ୍ୟମ ଏ ଭାଗବତ ଦ୍ୱାରା ନିର୍ମସ୍ର ସାଧୁମାନଙ୍କର ସଦସଭ୍ୟ ସେ ପରମ ବାସ୍ତବ ପୃଥିତ କହିତବ ସତ୍ୟବସ୍ତ୍ର କଥା ଆମମାନଙ୍କୁ ସେ ଜଣେଇଛନ୍ତି ସେଇମାନେ ଏକଥା ବୁଝିପାରିବେ ଏ ଭାଗବତ ତତ୍ତ୍ୱ ଯେଉଁମାନେ ନିର୍ମତ୍ସର ଯେଉଁମାନେ କୈତବ ଧର୍ମ ଆଚରଣ କରୁନାହାନ୍ତି ଭାଗବତ ଦ୍ୱିତୀୟ ଶ୍ଳୋକ ସେଇଟା ଧର୍ମ ପ୍ରଜିତ କୈତବ ଦ୍ରୋ ପରମ ନିର୍ମସ୍ରଣ ସଦାନ ବେଦ୍ୟମ ଏଇଟା କଥା କୁହାଯାଉଛି ପୃଥିତ କୈତବ କୈତବ ଧର୍ମକୁ ନିରାଶ କରାହେଇଛି କୈତବ ମାନେ ବଞ୍ଚନା ପ୍ରବଞ୍ଚନା ହଁ ଆଉ ନିର୍ମସ୍ରଣ ସଦାନ ବେଦ୍ୟମ ସଦାନ ବୋଇଲେ ଭକ୍ତ ଯେଉଁମାନେ ନିର୍ମସ୍ର ବୈଷ୍ଣବ ଭକ୍ତ ସେମାନେ ଏକୁ ବୁଝିପାରିବେ ବେଦ୍ୟମ ଆମେ ଆଶ୍ଚର୍ଯ୍ୟତା ଥିଲେ ତା ହେଇପାରିବ ବୁଝିପାରିବ ନାନା ଗୁଳ୍ମା ମଧ୍ୟକୁ ଯିବାର କିଛି ମାତ୍ର ଦରକାର ନାହିଁ ହଜାର ହଜାର ଦୋକାନଦାର ସେମାନଙ୍କ ନିଜ ନିଜ ଦୋକାନର ମନଗଢ଼ା ଜିନିଷ ସମୂହର ପ୍ରଚାର ପ୍ରଚଳନ ନିମିତ୍ତ ବିଜ୍ଞାପନ ବିସ୍ତାର ଓ କ୍ରେତା ସଂଗ୍ରହ କରିବାକୁ ପ୍ରଭୁତ ହୋଇଛନ୍ତି କେତେ ଆଡ଼ଭର୍ଟାଇଜମେଣ୍ଟ ଦେଉଛନ୍ତି କେତେ କଥା କରୁଛନ୍ତି ତାଙ୍କ ଜିନିଷ ବିକ୍ରି ହେବ ନା ନାହିଁ ଏମାନେ ହେଇଛନ୍ତି ହେଉଛନ୍ତି ଆଉ ହେବେ କିନ୍ତୁ ଚାଲିବ ଯଦି ସେମାନଙ୍କର ଏଇସବୁ ମନୋହାରିଣୀ କଥାରେ ଭୁଲି ଏଇସବୁ ଦୋକାନଦାର ଗଣଙ୍କର ଦୋକାନକୁ ଆମମାନେ ଯାଉ ତାହେଲେ ଆମମାନେ ନିତ୍ୟ ସତ୍ୟ ବସ୍ତୁ ଲାଭକୁ ବଞ୍ଚିତ ହେବା ପାଇବା କି ନିତ୍ୟ ସତ୍ୟ ବସ୍ତୁ ମିଳିବେ କି ମିଳିବେନି କିନ୍ତୁ ଆମମାନଙ୍କର ଅଚେତନ ହୃଦୟରେ ଯଦି ଚୈତନ୍ୟ ଦେବ ଉଦିତ ହୁଅନ୍ତି ଯଦି ଚୈତନ୍ୟ ହରି ଆମର ହୃଦୟ କନ୍ଦରରେ ସ୍ଫୁର୍ତ୍ତି ପ୍ରାପ୍ତ ହୁଅନ୍ତି ଯଦି ସ୍ୱୟଂ ପ୍ରକାଶ ବସ୍ତୁ ନିଜକୁ ନିଜେ କୃପାପୂର୍ବକ ପ୍ରକାଶ କରନ୍ତି ତାହେଲେ ଆମମାନେ ଏସବୁ ଦୋକାନଦାର ଗଣଙ୍କୁ ଅନାୟାସରେ ଏକବାର ବାଦ ଦେଇପାରିବା ସେଇ ଚେତନମୟ ବସ୍ତୁ ସ୍ଫଟିକ ସ୍ତମ୍ଭରୁ ବହିର୍ଗତ ହୋଇ ହିରଣ୍ୟକଶିପୁର ନିର୍ବିଶେଷ ବାଦ ବିନାଶ ଏବଂ ବଳିର ସର୍ବସ୍ୱ ହରଣ ଶୁକ୍ରାଚାର୍ଯ୍ୟର କର୍ମକାଣ୍ଡ ଧ୍ୱଂସ କରିଦେଲେ ସେ ଆତ୍ମାର ଧର୍ମ ହିଁ ଜଣେଇ ଦେଇଛନ୍ତି ଶ୍ରୀମଦ୍ ଭାଗବତ କଥିତ ଧର୍ମ ହେଉଛି ପରମ ଧର୍ମ ସବୈ ପୁଂସାଂ ପର ଧର୍ମ ଯତ ଭକ୍ତିର ଅଧକ୍ଷ ଯେ ଏଇ ଯେଉଁ ଶ୍ଳୋକ ଏ ଜଗତରେ ଅନ୍ୟ କୌଣସି ଗ୍ରନ୍ଥରେ ଅଛି କି ନାହିଁ ତୁମେ ଜାଣିଛ ଅନ୍ୟ କୌଣସି ଗ୍ରନ୍ଥରେ ନାହିଁ କିନ୍ତୁ ଏ ଶ୍ଳୋକଟି ବିଚାର କଲେ ଜଗତ ସମସ୍ତ କ୍ଷୁଦ୍ର କ୍ଷୁଦ୍ର ସାମ୍ପ୍ରଦାୟିକତା ବା ଲୋକବଞ୍ଚନାକାରୀ ତୁଚ୍ଛ ସମନ୍ୱୟବାଦ ସ୍ପୃହା ନଷ୍ଟ ହୋଇଯାଇପାରେ ତେଣୁ ଆଜିକାଲି ଗୋଟାଏ ଭଙ୍ଗ ଚାଲିଛି ସମନ୍ୱୟ ବା ସର୍ବଧର୍ମ ସମନ୍ୱୟ କରୁଛନ୍ତି ଏଇ କି ପାଠ ଧର୍ମ ତ ଗୋଟେ ପୁଣି ସର୍ବଧର୍ମ ପୁଣି ସମନ୍ୱୟ କ'ଣ କ'ଣ ଏ କି ପାଠ ଏଇସବୁ ପାଠ ଚାଲିଛି ଏସବୁ ପ୍ରବଞ୍ଚନ ଏସବୁ ତେଣୁ ବୁଦ୍ଧଜୀବୀମାନଙ୍କର ଇନ୍ଦ୍ର ତର୍ପଣ କରିବାର ଯୋଗ୍ୟତା ଭଗବତାରେ ନାହିଁ କିନ୍ତୁ ପୃଥିବୀର ମାନବମାନେ ଇନ୍ଦ୍ର ଗ୍ରାହ୍ୟ ବସ୍ତୁକୁ ହିଁ ଈଶ୍ୱର ବୋଲି ମନେ କରି ରଖିଛନ୍ତି ଯଦି ଈଶ୍ୱର ଅଛନ୍ତି ବୋଲି ତୁମେ କହୁଛ ତାକୁ ଯଦି ଆମେ ନ ଜାଣିପାରିଲୁ ଆମର ଇନ୍ଦ୍ର ଗ୍ରାହ୍ୟ ନହେଲେ ସେ କେଉଁଠି ଅଛନ୍ତି ନା ନାହିଁ ସେ କଥା ତ ସମସ୍ତେ କହୁଛନ୍ତି ତଥାକୃତ ବଡ଼ ବଡ଼ ନେତାମାନେ କହୁଛନ୍ତି ଆମେ ତ ଏଡ଼େ ବଡ଼ ନେତା ହେଇଛେ ଏତେ ଲୋକଙ୍କର ସମର୍ଥନ ପାଇଛେ ଆମେ, ଆମେ ଉଚ୍ଚ ପଦବୀ ଅଧିକାର କରିଛେ, ଆମେ ତ ସେ ଭଗବାନ କେବେ ଦେଖୁନୁ ଜାଣୁନୁ, ଆଉ ଭଗବାନ ଭଗବାନ କହିଲେ କ'ଣ ଭଗବାନ ଅଛନ୍ତି ନା, ଏଇଟା କଥା କହୁଛି, ତୁମେ ଦେଖିନା ବୋଲି କ'ଣ ଭଗବାନ ନାହାନ୍ତି ନା, ଏଇଟା ପାଠଟା ସେମାନେ ଚାହାନ୍ତି ଇନ୍ଦ୍ର ରାଜ୍ୟ ବସ୍ତୁ କରିବା ପାଇଁ ଭଗବାନ ଜଡ଼େନ୍ଦ୍ର ରାଜ୍ୟ ବସ୍ତୁ ଶୁଦ୍ଧ ଭାଗବତ ଧର୍ମ ବ୍ୟତୀତ ଜଗତରେ ସର୍ବତ୍ର ଆଇଡୋଲୋଟ୍ରି ଚାଲିଛି, ଆଇଡୋଲୋଟ୍ରି ଚାଲିଛି ଜାଣିଛ ନା, ହଁ ଆଇଡୋଲୋଟ୍ରି ଜାଣିଛ, ହଁ ଜାଣିନା କଣ କାମୀ ବାବୁ ଜାଣିଛନ୍ତି ଆଇଡୋଲୋଟ୍ରି, ହଁ ପ୍ରତୀକବାଦ, ପ୍ରତୀକବାଦ ଯେମିତି ଜଗନ୍ନାଥଙ୍କୁ କହୁଛନ୍ତି ପ୍ରତୀକବାଦ, ଶାବର ଶାବର କ୍ଷେତ୍ର ଶାବର ଅମୁକ ଢିଙ୍କି ପ୍ରତୀକ, ଏଇଟା ପାଠଟା ଏଇଟାଇ ଚାଲିଛି, ଏଇଟା ଆଇଡୋଲୋଟ୍ରି ଯେ ଯେ ବାସ୍ତବ ବସ୍ତୁ ଏ କଥା କିଏ କହୁନାହାନ୍ତି, ଏଇଟା ପ୍ରତୀକ ବୋଲି କହୁଛନ୍ତି, ହଁ ସୁକ୍ଷେତ ପ୍ରତୀକ ନା ଆଉ କ'ଣ ଗଣେଶ କ'ଣ କ'ଣ ଗଣେଶ, ହଁ ଯେଉଁ ପଞ୍ଚଦେବ, ହଁ ଏ ସବୁର ପ୍ରତୀକ ସେ, ହଁ ପଞ୍ଚଦେବ ନମସ୍ତୁତେ ଏହି ସବୁର ପ୍ରତୀକ ସେ, ହଁ ପାଲାଇ ଚାଲିଛି, ହଁ ଏ ହେଉଛି ଆଇଡୋଲୋଟ୍ରି ବୁଝିପାରୁଛ, ଏସବୁ ଚାଲିଛି ଧନ୍ଦା, ନାସ୍ତିକ ସମ୍ପ୍ରଦାୟ କହନ୍ତି ଯାହା ଇନ୍ଦ୍ର ଦ୍ୱାରା ଗ୍ରାହ୍ୟ ନୁହେଁ ତାହା ବସ୍ତୁ ଶବ୍ଦ ବାଚ୍ୟ ହେଇନପାରେ, କ'ଣ କହୁନ ଈଶ୍ୱର ଯେତେବେଳେ ଇନ୍ଦ୍ର ଗ୍ରାହ୍ୟ ବସ୍ତୁ ନୁହନ୍ତି ସେତେବେଳେ ଈଶ୍ୱର ବସ୍ତୁ ନୁହନ୍ତି, ହଁ ବାସ୍ତବ ବସ୍ତୁ ଶ୍ରୀବଦ ଆମେ କହିବା, ସେତେବେଳେ ବାସ୍ତବ ବସ୍ତୁ ଇଏ କହିଲେ ବସ୍ତୁ ନୁହନ୍ତି, ଇନ୍ଦ୍ର ଗ୍ରାହ୍ୟ ଦେଉନା ଦେବସ୍ତୁ କେମିତି ହେଲେ, ଅଥବା ତାଙ୍କ ସ୍ୱତନ୍ତ୍ର ସତ୍ୟ ଅସ୍ତିତ୍ୱ ନାହିଁ, ସନ୍ଦେହବାଦୀ କହନ୍ତି ଈଶ୍ୱରଙ୍କର ଅସ୍ତିତ୍ୱ ସମ୍ବନ୍ଧରେ ସନ୍ଦେହ ଅଛି, ହଁ କ'ଣ ବୁଝିପାରୁଛ, ମୋଟ କଥା ସମସ୍ତେ ଚାହାନ୍ତି ଇନ୍ଦ୍ର ଜ୍ଞାନର ବସ୍ତୁ ବା ଇନ୍ଦ୍ରିୟ ତର୍ପଣର ଅନ୍ୟତମ ବସ୍ତୁ ରୂପେ ଈଶ୍ୱରଙ୍କୁ ପାଇବା ପାଇଁ, ତା ନହେଲେ ଈଶ୍ୱର ବିଶ୍ୱର କେ ନାହାନ୍ତି, ଏହିସବୁ ମନୋଧର୍ମୀ ନାସ୍ତିକ ସନ୍ଦେହବାଦୀମାନଙ୍କର ଏହି ପ୍ରକାର ଧାରଣାର କ୍ରମଶଃ ଏହି ନିର୍ବିଶେଷ ବାଦ ଉଦ୍ଭୁତ ହେଇଛି, ପରିପୁଷ୍ଟ ହେଇଛି, ନାସ୍ତିକ ସମ୍ପ୍ରଦାୟ ମାନେ କରନ୍ତି ଈଶ୍ୱର ଯେପରି ସେମାନଙ୍କର ଖାନା ବାଡ଼ିର ରହ, କିନ୍ତୁ ଶ୍ରୀମଦ୍ ଭାଗବତ ଓ ଗୌର ସୁନ୍ଦର କହନ୍ତି ଯେ ଭୋଗମୟ ଜ୍ଞାନରେ ବା ଦର୍ଶନରେ ଭଗବାନଙ୍କର ଅଧିଷ୍ଠାନ ନାହିଁ, ଏ ହେଉଛି ଆମର ତତ୍ତ୍ୱ ବୁଝିପାରୁଛ, ସେଥିପାଇଁ ଭାଗବତର ନିରପେକ୍ଷ ନିରସ୍ତ କୁହୁକ ସତ୍ୱବାଣୀ ଶ୍ରୀମଦ୍ ଭାଗବତ ଏପରି ପରମୋଚ୍ଚ ଆଦର୍ଶ ପରମୋଚ୍ଚ କଣ୍ଠରେ ଜଗତରେ ଘୋଷଣା କରିଛନ୍ତି ଶ୍ରୀମଦ୍ ଭାଗବତ, ସେଥିପାଇଁ ସର୍ବଶାସ୍ତ୍ର ଶିରୋମଣି ସର୍ବ ବେଦାନ୍ତ ସାର ଦୋଳପଥି ନୁହନ୍ତି ପରମ ନିରପେକ୍ଷ ଶାସ୍ତ୍ର, ବୁଝିପାରୁଛ, କୌଣସି ଦେଶରେ କୌଣସି ଭାଷାରେ ଏ ପ୍ରକାର ଗ୍ରନ୍ଥ କେବେ ହେଲେ ଲିଖିତ ହେଇନି, ଆମର ଯୋଗ୍ୟତା ନାହିଁ, ସେଇ ଦୁର୍ଭାଗ୍ୟ ଯୋଗେ ଅନ୍ୟ ଭାବରେ ଭାଗବତ ଦର୍ଶନ କରିବାକୁ ଆମେ ପ୍ରସ୍ତୁତ ହଉଛେ, କିନ୍ତୁ ତା ବୋଲି ଭାଗବତର ନିରସ୍ତ କୁହୁକ ସତ୍ୟରେ ସଂକୀର୍ଣ୍ଣତା ରହିନପାରେ, ଗୌର ସୁନ୍ଦର ଏଇ ଭାଗବତ ସତ୍ୟ ପ୍ରଚାର କରି ଆମମାନଙ୍କୁ ଦ୍ୱାଚର ମାନଙ୍କ ହାତରୁ ରକ୍ଷା କରିଛନ୍ତି, ବୁଝିପାରିଲ, ସେଥିପାଇଁ ଗୌର ସୁନ୍ଦରଙ୍କର ଯେଉଁ ଶୁଦ୍ଧ ପଦ୍ଧତି ବା ନୀତି ଧାରା ତାକୁ ଯଦି ଆମେ ଅନୁସରଣ ନ କରିବା ଆଉ ଉପଯୁକ୍ତ ଗୌରପ୍ରିୟ ଜନଙ୍କର ପାଦାଶ୍ରୟ କରି ତାଙ୍କର ଆନୁଗତ୍ୟ ଯଦି ଆମେ ଭଜନ ନ କରିବା ତାହେଲେ ଏଗୁଡ଼ାକ କିଛି ବୁଝିପାରିବା ନାହିଁ, ଭାଗବତ ଉପଲବ୍ଧିର ବିଷୟ ହେଇପାରିବ ନାହିଁ, ବୁଝିପାରିଲ, ବୋଧ ଯିବା କେମିତି ବୁଝିବ, କିଏ ବୁଝିବାର ତାର ପରିସରଟା କେତେ କେତେ, ହଁ ପରିସରଟା କେତେ ତ, ହଁ କୋଉ ପର୍ଯ୍ୟନ୍ତ ବୁଝିବ, କୋଉ କୋଉ ପର୍ଯ୍ୟନ୍ତ ଜାଣିବ? ସେ ଜଣେନ୍ଦ୍ର ରାଜ୍ୟ ନୁହନ୍ତି, ସେ ଘଣ୍ଡସ୍ତୁ ନୁହନ୍ତି, ଆର୍ ଥାର୍ଡ଼ ଡାଇମେନ୍ସନ୍, ଇଂରେଜୀରେ କ'ଣ ଥାର୍ଡ଼ ଡାଇମେନ୍ସନ୍, ତୃତୀୟ ମାନର ବସ୍ତୁ ଇଏ। କ'ଣ ବୁଝିପାରୁଛ? କଥାଟା ବୁଝିପାରୁଛ କି ନାହିଁ? କ'ଣ କହିଲ ବୋଇଲେ କି ଏ ତୃତୀୟ ମାନର ବସ୍ତୁ ନୁହନ୍ତି, ଏବଭ୍ ଦିସ୍, ଏହାର ଉର୍ଦ୍ଧ୍ୱରେ ଚତୁର୍ଥ ମାନର, ଫୋର୍ଥ ଡାଇମେନ୍ସନ୍। ତାହେଲେ ତୁମେ ତ ତୁମ ପରିସର ତ ଥାର୍ଡ଼ ଡାଇମେନ୍ସନ୍ ଭିତରେ, ତୁମେ କେମିତି ଫୋର୍ଥ ଡାଇମେନ୍ସନ୍ କଥା ବୁଝିବ? ଏଇଆ ହେଲା ବୌଦ୍ଧ ଜୀବର ପରିସର। କ'ଣ ବୁଝିପାରିଲ ସ୍ୱୟଂ ଦାସେ? ଏଗୁଡ଼ାକ ହେଲା ହେଉଛି ଆମର ଶୁଦ୍ଧ ତତ୍ତ୍ୱ। ଏଗୁଡ଼ାକ ଏଇ ବାଗିଆ କଥା, ଏଇ ବାଗିଆ ଭାଷା, ଏମିତି କଥା କହିବାକୁ ପଡ଼ିବ ନା? ଏ ସେମିତି କହିଲେ ହବ? ହାଣ୍ଡୁଲଟା ଯେ ମୋଟା ଅଛି, ଏଇଟା କହିଲେ କି ହବ? କ'ଣ ବୁଝିପାରିଲ? ବୈଷ୍ଣବ ହବ, ଶୁଦ୍ଧ କଥା ତତ୍ତ୍ୱ ଜାଣିଗଲେ, ଭାଷା ତତ୍ତ୍ୱ, ପରିଭାଷା ତତ୍ତ୍ୱ ହବ, ବୁଝିପାରୁଛ? କୋକା ବୈଷ୍ଣବ ହବା ଉଚିତ, ମନେ ରଖ କଥା, ଭୁଲିବ ନା? ହାଣ୍ଡୁଲ ଅଛି, ସୁଇଚ୍ ଅଛି, ଏଇଟା କହିଲେ ହବ ନା? ବୌଦ୍ଧ ଜୀବର ପରିସର ତୃତୀୟ ମାନ ପର୍ଯ୍ୟନ୍ତ, ଚତୁର୍ଥ ମାନ ପର୍ଯ୍ୟନ୍ତ ନା। ଭଗବାନ ହେଉଛନ୍ତି ଫୋର୍ଥ ଡାଇମେନ୍ସନ୍, ଚତୁର୍ଥ ମାନର ପାଠ। ଆଉ ସେ କେମିତି ବୁଝିବ ତାକୁ? ତା ଇନ୍ଦ୍ରଗ୍ରାହ୍ୟ ବସ୍ତୁ କିପରି ହେବେ ଆସେ, ସେଦିନ ସେ ଧାରଣା କରିପାରିବ ନା? କ'ଣ ବୁଝିପାରୁଛ? ସେଇ ଯେ ତୁରୀୟ ବସ୍ତୁ, ଚତୁର୍ଥ ମାନର ବସ୍ତୁ, ତାକୁ ବା ବୌଦ୍ଧଜୀବୀ କେମିତି ଧାରଣା ବି କରିବ? ବୁଝିପାରେ ଆମର ଅଛି ଏଠି ଏଇ ଭୌତିକ ଜଗତରେ ଏ ଶିକ୍ଷା ଦିଆଯାଉଛି। ଯେଉଁମାନେ ଶିକ୍ଷକ ସେମାନେ ସବୁ ତାଙ୍କର ଛାତ୍ରଙ୍କୁ ଶିକ୍ଷା ଦେଉଛନ୍ତି। ମ୍ୟାଥମେଟିକ୍ସ ଶିକ୍ଷା ଅଛି, ତ ଜିଓମେଟ୍ରି ଅଛି, ଗୋଟାଏ ପଢ଼ିଛ ତମେ ପଢ଼ିଛ? କ'ଣ ଶିକ୍ଷା ଦିଆଯାଉଛି ନା ନାହିଁ? ସମାନ୍ତର ରେଖା, ସମାନ୍ତର ସରଳ ରେଖା ନା ନାହିଁ? ଜାଣିଛ କ'ଣ ସେ? ତମେ ପଢ଼େଇଛ ପାଠ? ତମେ ଶିକ୍ଷା ଦେଲ ପରା? ଆମେ ତ ପଢ଼େଇଛୁ ତାକୁ ସବୁ, ପୁଣି ବର୍ତ୍ତମାନ ତମେ ପଢ଼େଇବାକୁ ଆଇଛୁ। ତୁମେ ପଢ଼ୁନା ଆମଠୁ ପାଠ, ଆଉ ପୁଣି କହୁନା କ'ଣ ସମାନ୍ତର ସରଳ ରେଖା? କି ବା କୋଉ ଯଦି କ'ଣ ହଉଛନ୍ତି ତା ବି ଆମେ ଜାଣିନୁ, ତେଣୁ କହନ୍ତି ଏଇଟା କେବେ ମିଳିତ ହେବେ ନା। କିନ୍ତୁ ଯୋଉ ଫୋର୍ଥ ଡାଇମେନ୍ସନ୍ କଥା ଅଛି ସେଥିରେ ଏଇଟା ଖାଟିବ ନା, ଏଇଟା ଏ ଥାର୍ଡ଼ ଡାଇମେନ୍ସନ୍ ପାଠ। କ'ଣ ବୁଝିପାରୁଛ? କାହିଁକିନା ମାନବର ବୌଦ୍ଧ ଜୀବ ଚାରିଟା ଦୋଷ ଅଛି ତ, ଭ୍ରମ ପ୍ରମା ଅଦ୍ୱି ପ୍ରଳିପ୍ସା କର୍ଣ୍ଣପାଠବ, କର୍ଣ୍ଣପାଠ ମାନେ ଇନ୍ଦ୍ରିୟର ଅପଟୁତା, ବୁଝିପାରୁଛ? ଦୋଷଯୁକ୍ତ ଇନ୍ଦ୍ରିୟ, ତେଣୁ ଆମର ଇନ୍ଦ୍ର ସାହାଯ୍ୟରେ ଆମେ ଦେଖୁଛେ ଇଏ ସମାନ୍ତର ସରଳଟା କେବେ ମିଳିତ ହବ ନା। କିନ୍ତୁ ସେ ଯୋଉ ଫୋର୍ଥ ଡାଇମେନ୍ସନ୍ ସ୍ଫିୟର ରହିଲା, ପ୍ଲାଟଫର୍ମ ରହିଲା, ସେଠି ଏଇଟା ଚାଲିବ ନା, ସେଠି ମିଳିତ ହେଇଯାଉଛନ୍ତି ସେମାନେ। ଏଇଟା କି ପ୍ରକାର ପାଠ? କ'ଣ ବୁଝିପାରିଲା? ଆମର ଇନ୍ଦ୍ରର ଅପଟୁତା ପାଠ ଦୋଷ ଯେ ରହିଛି, କରୋନା ପାଠ ଦୋଷ, ସେଥିଯୋଗୁଁ ଆମେ ଏ କଥା କହୁଛେ ବା ଆମ ଧାରଣାକୁ ଏଇଟା ଆସିପାରୁନି। ସେଥିପାଇଁ ଯାହାକୁ ତାହାକୁ ମହାଜନ ବା ଗୁରୁ ବା ଆଚାର୍ଯ୍ୟ ବୋଲି ଜ୍ଞାନ ବା ବିଶ୍ୱାସ କରାଯାଇ ନପାରେ, କାରଣ ଯିଏ ସେଇ ସ୍ତରର ନ ହେବେ ସେ କେମିତି ଆଚାର୍ଯ୍ୟ ଗୁରୁ ବା ହେବେ, ବା ସେ ଫୋର୍ଥ ଡାଇମେନ୍ସନରେ ଯେଉଁ ଈଶ୍ୱର ଭଗବାନ ଅଛନ୍ତି ତାଙ୍କ କଥା କହିବେ କେମିତି ସେ? କ'ଣ ବୁଝିପାରୁଛ? ଏ ହେଉଛି ଆମର ତତ୍ତ୍ୱ ସବୁ, ଏ ସହଜ ପାଠ ନୁହେଁ। ସେଥିପାଇଁ ଗୁରୁ ଲକ୍ଷଣ, ଶିଷ୍ୟ ଲକ୍ଷଣ ଏ ସମ୍ବନ୍ଧରେ ବହୁ କଥା ଆମର ଅଛି।